ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ତାପସ ରଞ୍ଜନ ସାହୁ। ଜୁହାର ପହିଲା ମୁଖିଆ ଖବର। ଆନନ୍ଦ ରୋଷନାକିଥି ପାଲିତ ହେଇଛେ ନୂଆଖାଇ। ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଆର୍ ମୁଖ୍ୟମନ୍ତ୍ରୀ ଜନାଲି ଶୁଭେଚ୍ଛା। ସମ୍ବଲପୁରରେ ସମଲେଇ ଗୁଡ଼ିନ ନବାନ୍ନ ଖାଇଲେ ମୁଖ୍ୟମନ୍ତ୍ରୀ ଆର୍ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଆଉ ରାଜ୍ୟ ସିଏମ୍ କିଷାନ ଯୋଜନାର ହେଲା ଶୁଭାରମ୍ଭ। ସହର ଇଲାକାର ଚାଷୀ ଭିଲ୍ ପାଇବେ ଲାଭ। ଓଡ଼ିଶାନ ଖାସକରି ପଶ୍ଚିମ ଓଡ଼ିଶାର ଗାଁନୁ ସହର ତକ ସବୁନୁ ଆଜି ଆନନ୍ଦ ଆର୍ ଉଷ୍ଣାକିତି ପାଲିତ ହେଇଛେ କୃଷିଭିତ୍ତିକ ଗଣପର୍ବ ନୂଆଖାଇ। ଆଜି ଭୁଦମାସର ଉଜ୍ଜଲ ପଖର ପଞ୍ଚମୀ ତିଥିନ ଆଘନୁ ଧାରିଜ ଲଗନ୍ଥି ନିଜ ନିଜର ଇଲାକାର ଅଧିଷ୍ଠାତ୍ରୀ ଦେବୀ ଆର୍ ଦେବତାଙ୍କଠାରେ ନବାନ୍ନ ଲଗାଯାଇଥିଲା। ଇତାର ଉତରୁ ଲୋକେ ପରିବାରର ଇଷ୍ଟ ଦେବାଦେବୀଙ୍କର୍ନ ନୂଆ ଲଗେଇକରି ଏକଠନିଆ ବସିକରି ନୂଆ ଖାଇଛନ୍। ପରମ୍ପରା ଅନୁସାରେ ସିଆନ୍ ଲୋକ ପରିବାରର ସମସ୍ତଙ୍କୁ ନୂଆ ପରସିଥିଲେ। ନୂଆ ଖାଇଲା ଉତରୁ ପରିବାରର ଛୋଟମାନେ ବଡ଼ମାନଙ୍କୁ ମୁଡ଼ିଆ ମାରିକରି ଆଶୀର୍ବାଦ ନେଇଥିଲେ। ଇତାର ଉତରୁ ଲୋକେ ଘରୁ ବାହାରିକରି ଦେବତାଙ୍କର ଦର୍ଶନ କରବାର ସଙ୍ଗେ ସଙ୍ଗେ ଗାଁ ଆର୍ ପଡ଼ାର ବଡ଼ ସାନ୍ ଯାହାକେ ଯେନ୍ତା ମାୟନ୍ ସେହି ହିସାବେ ଜୁହାର ଭେଟ ହୋଇଛନ୍। କୃଷିଭିତ୍ତିକ ଗଣପର୍ବ ନୂଆଖାଇ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲୋକମାନଙ୍କୁ ଖାସକରି ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍। ଏହି ପରବ ଦେଶର ଚାଷୀମାନଙ୍କୁ କୃତଜ୍ଞତା ଜଣାବାର ଦିନ ହେ ବୋଲିକରି ରାଷ୍ଟ୍ରପତି ସାମାଜିକ ଗଣମାଧ୍ୟମ ଜରିଏ ତାଙ୍କର ବାର୍ତ୍ତାଥି କହିବାର ସଙ୍ଗେ ସମକିରିର ଜୀବନଥି ନୂଆଖାଇ ପରବ ଖୁସି ଆର୍ ସମୃଦ୍ଧି ଆଣିଦେଉ ବୋଲିକରି କାମନା କରିଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ବାର୍ତ୍ତାଥି ଚାଷୀମାନଙ୍କୁ କୃତଜ୍ଞତା ଜଣାବାର ସଙ୍ଗେ ସମାଜ ଲାଗି ସେମାନଙ୍କର ଯୋଗଦାନକେ ପ୍ରଶଂସା କରିଛନ୍। ନୂଆଖାଇ ଅବସରରେ ଶୁଭେଚ୍ଛା ଜଣାବାର ସଙ୍ଗେ ପ୍ରଧାନମନ୍ତ୍ରୀ ସମକିରିର ସୁଖ ଆର୍ ଭଲ ସ୍ୱାସ୍ଥ୍ୟ କାମନା କରିଛନ୍। ନୂଆଖାଇ ଅବସରରେ ରାଜ୍ୟପାଳ ରଘୁବର ଦାସ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍। ରାଜ୍ୟପାଳ ଶ୍ରୀ ଦାସ ରାଜ୍ୟର ଚାଷୀ ଭାଇ ବହେନମାନଙ୍କର ସୁଖ ଆର୍ ସମୃଦ୍ଧି କାମନା କରବାର ସାଙ୍ଗେ ଓଡ଼ିଶାକେ ଗୋଟିଏ ଅଗ୍ରଣୀ ଆର୍ ପ୍ରଗତିଶୀଳ ରାଜ୍ୟ ବନାବାରକେ ଆହ୍ୱାନ ଦେଇଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଶ୍ଚିମ ଓଡ଼ିଶାର ବଡ଼ଖା ତିହାର ନୂଆଖାଇ ଲାଗି ସମକୁ ନୂଆଖାଇ ଜୁହାର ଶୁଭେଚ୍ଛା ଆର୍ ଅଭିନନ୍ଦନ ଜଣାଇଛନ୍। ମା ସମଲେଶ୍ୱରୀଙ୍କର ଅପାର କୃପାନୁ ଧରତୀ ମା ଶସ୍ୟ ଶ୍ୟାମଲା ହେଉ ଆର୍ ସମକିର ଜୀବନ ସୁଖ ଶାନ୍ତି ଆଉ ସମୃଦ୍ଧିତି ଭରିଯାଉ ବୋଲିକରି ସେ କାମନା କରିଛନ୍। ସମ୍ବଲପୁରନୁ ଅଧିଷ୍ଠାତ୍ରୀ ଦେବୀ ମା ସମଲେଇଙ୍କର ଠାନେ ସକାଳ 9:12 9:27 ଭିତରେ ନୂଆ ଲଗାଯାଇଥିଲା। ତାର ଉତରୁ ସମଲେଇଗୁଡ଼ିର 115 ପାର୍ଶ୍ୱ ଦେବାଦେବୀଙ୍କୁ ନୂଆ ଅର୍ପଣ କରାଯାଇଥିଲା। ମହାଆଲତିଆର ଅନ୍ନଭୋଗ ଉତରୁ ନୂଆଖାଇର ଉଷ୍ଣାକିଥି ସାମିଲ ହେବାରକେ ସମ୍ବଲପୁର ପହଞ୍ଚିଥିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜସ୍ୱ ଆଉ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ, ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାୟକ, ବିଧାୟକ ଜୟନାରାୟଣ ମିଶ୍ର ମା'ଙ୍କର ଦର୍ଶନ କରିଥିଲେ। ମୁଖ୍ୟମନ୍ତ୍ରୀ ଆର୍ ତାଙ୍କର ପତ୍ନୀ ଆର୍ ମନ୍ତ୍ରୀମାନେ ସମଲେଇଗୁଡ଼ି ପରିସରନୁ ନବାନ୍ନ ଭୋଗ ଖାଇଥିଲେ। ନୂଆପଡ଼ା ଜିଲ୍ଲାନୁ ଧାରିଜ ଲଗନ ଅନୁସାରେ ସକାଳର ନୂଆଖାଇ ପାଲିତ ହୋଇଯାଇଛି। ଜିଲ୍ଲାର ଖଡ଼ିଆଲ ବ୍ଲକର ନେହେନା ଗାଁର ଟନସନା ପରିବାରର 1200 ଲୋକ ଏକଠନିଆ ନୂଆ ଖାଇଥିଲେ। ବୌଦ୍ଧଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀଙ୍କର ପୀଠନ ସକାଳ 9:45 ନୂଆ ଲଗାଯାଇଥିଲା। ମହାନଦୀନୁ ପବିତ୍ର ଜଳ ଅଣାଯାଇକରି ଦେବୀଙ୍କର ନବାନ୍ନ ତିଆରି କରାଯାଇଥିଲା। ଏତାର ସଙ୍ଗେ ସାରା ଜିଲ୍ଲାର ଲୋକେ ନୂଆ ଖାଇଛନ୍। ହେନ୍ତା ବରଗଡ଼ନୁ ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କଠାରେ ନୂଆ ଲଗାଯିବାର ସହିତ ଘରର ଇଷ୍ଟ ଦେବତାଙ୍କୁ ନୂଆ ଲଗେଇକରି ଲୋକେ ନୂଆ ଖାଇଛନ୍। ଚାଷୀମାନେ ନିଜ ନିଜର କ୍ଷେତେ ଗୁରସ ରୁକିକରି ଏସୁର ଭଲ ଫସଲ ଅମଲର କାମନା କରିଛନ୍। ପାଇକମାଲର ନରସିଂହନାଥ ପୀଠନ ନୂଆଖାଇ ସାଙ୍ଗେ ଗୋ ପୂଜନ କରାଯାଇଥିଲା। ବରଗଡ଼ ଜିଲ୍ଲାର ସୋହେଲା ବ୍ଲକର କଠାରପାଲି, ବରଗଡ଼ ବ୍ଲକର ଖେଦାପାଲି, ଅତାବିରା ବ୍ଲକର ଜହ୍ନାପଡ଼ା ସହିତେ ଆର୍ କେତେ ଗାଁ ଲୋକେ ଏକଠନିଆ ନୂଆ ଖାଇଥିଲେ। ସଞ୍ଜବେଳେ ଜାଗା ଜାଗା ଜୁହାର ଭେଟ କାର୍ଯ୍ୟକ୍ରମମାନ କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲାନୁ ଅଧିଷ୍ଠାତ୍ରୀ ଦେବୀ ସୁରେଶ୍ୱରୀଙ୍କଠାରେ ପାହୁର ଭୋଗ ଲାଗଲା ଉତରୁ ଲୋକେ ନିଜ ନିଜର ଇଷ୍ଟ ଦେବତାଙ୍କୁ ନୂଆ ଲଗାବାର ଉତରୁ ପରିବାର ସାଙ୍ଗେ ମିଶିକରି ନୂଆ ଖାଇଛନ୍। ସୁବର୍ଣ୍ଣପୁରନୁ ସମଲେଇ ମନ୍ଦିରନୁ ଅଷ୍ଟଚଣ୍ଡୀ, ଅଷ୍ଟଶମ୍ଭୁ, ଅଷ୍ଟ ବିଷ୍ଣୁ, ଅଷ୍ଟ ହନୁମାନ ମନ୍ଦିରକେ ଦେବଖଞ୍ଜା ଉଠି ପାହୁର ଯାତ୍ରା ହୋଇଥିଲା। ଢୋଲ ମୁହୁରି ସହିତ ସେବାୟତମାନେ ଗୋଟିଏ ଶୋଭାଯାତ୍ରାଟି ବାହାରିକରି ଦେବାଦେବୀଙ୍କୁ ପାହୁର ଭୋଗ ଲଗାଇଥିଲେ। ଉପରବେଳା ଜିଲ୍ଲାର ଖୋବ୍ ଜାଗାନୁ ନାଚ ଗାନା ଆର୍ ଖେଲକୁଦ ସାଙ୍ଗେ ଜୁହାର ଭେଟ କାର୍ଯ୍ୟକ୍ରମମାନ ହେଉଛି। କଳାହାଣ୍ଡି ଜିଲ୍ଲାର ମାଣିକେଶ୍ୱରୀ କ୍ଷେତ୍ର, ଭବାନୀ ପାଟନା, ଯୁଗସାଇ ପାଟନା, ଜୟ ପାଟନା, ଥୁଆମୁଲ, ରାମପୁର ବାଗିର କେତେ ଇଲାକାକେ ଛାଡ଼ିଦେଲେ ସାରା ଜିଲ୍ଲାନୁ ଆଜି ନୂଆଖାଇ ପାଳନ କରାଯାଇଛି। କେତେ ଜାଗାନ ଗାଁର ଲୁକେ ଏକଠନିଆ ନୂଆଖାଇଛନ୍। ଜିଲ୍ଲାର ମାଣିକେଶ୍ୱରୀ କ୍ଷେତ୍ରନୁ ଆଇବା ଦଶମୀ ତିଥି ନୂଆଖାଇ ପାଳନ କରାଯିବା। ବଲାଙ୍ଗୀର ଜିଲ୍ଲାର ସବୁ ଇଲାକାନ ନୂଆଖାଇ ପାଳିତ ହୋଇଛି। ରାଜପରିବାରର 191 ପରିବାରମାନେ ଏକଠନିଆ ନୂଆଖାଇଛନ୍। ସେନ୍ତା ଝାରସୁଗୁଡ଼ା ସୁନ୍ଦରଗଡ଼ ଦେବଗଡ଼ ଜିଲ୍ଲା ନଭିଲ କୃଷିଭିତ୍ତିକ ଗଣପର୍ବ ନୂଆଖାଇ ପାଳିତ ହୋଇଯାଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ସିଏମ୍ କିଷାନ ଯୋଜନାଥି ସହର ଇଲାକାର ଚାଷୀମାନେ ଭିଲ୍ ଲାଭ ପାଇବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍। ଆଜି ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଜିଏମ୍ୟୁ ଅଡିଟୋରିୟମ୍ରୁ ହୋଇଥିବା ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମଟି ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ କରିକିରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଗକେ 2 ମାସ ଭିତରେ ରାଜ୍ୟର ସବୁ ଯୋଗ୍ୟ ହିତାଧିକାରୀମାନେ ସିଏମ୍ କିଷାନ ଯୋଜନାଥି ଯୋଡ଼ି ହେବେ। ସେ କହିଛନ୍
ରାଜ୍ୟ ସରକାରଙ୍କର କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ ସିଏମ୍ କିଷାନ ଯୋଜନାରେ ପିଏମ୍ କିଷାନ ଆଜି ଯୋଡ଼ି ହୋଇଛି। ଜଣେ ଚାଷୀ ସେଥିରେ ସିଏ 6,000 ଟଙ୍କା 3 କିସ୍ତିରେ ବର୍ଷକୁ ସେ ପାଉଛି। ଆଉ ଆଜି ସିଏମ୍ କିଷାନକୁ ଆମେ ଆଉ 4,000 ଯୋଡ଼ିଦେବା ଫଳରେ 10,000 ଟଙ୍କା ବର୍ଷକୁ ଜଣେ ଚାଷୀ ତା ଖାତାକୁ ଯିବ ଏବଂ ସିଏ ଚାଷୀ ତାର କିଭଳି ଭାବରେ ଚାଷ କାମରେ ଉନ୍ନତି ପାଇଁ ଲଗେଇ ପାରିବ, ବ୍ୟବହାର କରିବ, ତାହା ଆର୍ଥିକ ସହାୟତା ସିଧାସଳଖ ଭାବରେ ଆପଣମାନଙ୍କୁ ଦିଆହେଉଛି। ଯୋଗ୍ୟ ହିତାଧିକାରୀ ତାଙ୍କର ପିଲାମାନଙ୍କୁ ମଧ୍ୟ ବୈଷୟିକ ସ୍ତରୀୟ ଉଚ୍ଚ ଶିକ୍ଷାକୁ ସହଜ କରିବା ପାଇଁ ଗୋଟାଏ ଯୋଜନା ମଧ୍ୟ କାର୍ଯ୍ୟକାରୀ କରାହେଉଛି, କୃଷି ବିଦ୍ୟା ନିଧି ଯୋଜନା। ଏ କୃଷି ବିଦ୍ୟା ନିଧି ଯୋଜନା ମାଧ୍ୟମରେ ଛାତ୍ରବୃତ୍ତି ଦେବାର କାର୍ଯ୍ୟକ୍ରମ ଅଛି। ଏଥିରେ 2,00,000 ଟଙ୍କା ଦିଆଯିବ, ସିଏ ବୈଷୟିକ ସ୍ତରୀୟ ଉଚ୍ଚ ଶିକ୍ଷାକୁ ଯିବ ଏବଂ ସେଠି ସିଏ ପାଠ ପଢ଼ିବା ପାଇଁ ଏ ସୁବିଧା ତାଙ୍କୁ ଦିଆଯାଉଛି।
ଇତାର ସଙ୍ଗେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କୃଷକ ଓଡ଼ିଶା ୟୁନିଫାଏଡ୍ ପୋର୍ଟାଲର ଉନ୍ମୋଚନ କରିଛନ୍। ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମଟି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ବିଧାୟକ ଜୟନାରାୟଣ ମିଶ୍ର ଉପସ୍ଥିତ ଥିବାର ବେଳେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଉ ପ୍ରଭାତୀ ପରିଡ଼ା ଆଭାସୀ ଯୋଡ଼ିଏ ଯୋଡ଼ି ହୋଇଥିଲେ। ଏଣୁ ଜଣାଇ ଦିଆଯାଇପାରେ ଯେ ସିଏମ୍ କିଷାନ ଯୋଜନା ଶୁଭାରମ୍ଭ ସଙ୍ଗେ ସଙ୍ଗେ ରାଜ୍ୟର 46 ଲକ୍ଷ ଛୋଟ ନାମମାତ୍ର ଆର୍ ଭୂମିହୀନ ଚାଷୀଙ୍କର ପରିବାରକେ 925 କୋଟିରୁ ଅଧିକା ଟଙ୍କାର ଆର୍ଥିକ ସାହାଯ୍ୟ ଡିବିଟି ଜରିଆ ହସ୍ତାନ୍ତର ପ୍ରକ୍ରିୟା ମୂଲ ହୋଇଛି। ସମ୍ବଲପୁରନ ରାଜ୍ୟର ଦ୍ୱିତୀୟ ଅଖିଲ ଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ ଏମ୍ସ ନିଶ୍ଚୟ ସ୍ଥାପନା ହେବା ବୋଲିକରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍। ଆଜି ନୂଆଖାଇ ଅବସରରେ ସମ୍ବଲପୁର ପହଞ୍ଚିଥିବାର ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ଓଡ଼ିଶା ପ୍ରାନ୍ତୀୟ ମାରୱାଡ଼ି ଯୁବାମଞ୍ଚର ନୂଆଖାଇ ଭେଟ୍ କାର୍ଯ୍ୟକ୍ରମଟି ଯୋଗ ଦେଇକରି କହିଛନ୍ ଯେ ଡବଲ ଇଞ୍ଜିନ୍ ସରକାର ବନାବାରକେ ପ୍ରଧାନମନ୍ତ୍ରୀଙ୍କର ଅନୁରୋଧକେ ଓଡ଼ିଶାବାସୀ ଗ୍ରହଣ କରିଛନ୍। ତାଙ୍କର ସରକାର ଭାରତୀୟ ଜନତା ପାର୍ଟି ନିର୍ବାଚନ ସମିତି ଦେଇଥିବାର ସବୁ ପ୍ରତିଶ୍ରତିକେ କାର୍ଯ୍ୟକାରୀ କରବା। ସମ୍ବଲପୁର ମହାନଦୀ ରିଭରଫ୍ରଣ୍ଟକେ ଅହମ୍ମଦାବାଦର ସାବରମତୀ ରିଭରଫ୍ରଣ୍ଟ ବାଗିର ବିକଶିତ କରବାରକେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଥିବା ପ୍ରସ୍ତାବକେ କାର୍ଯ୍ୟକାରୀ କରାଯିବା ବୋଲିକରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍। କାର୍ଯ୍ୟକ୍ରମଟି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ, ରାଜସ୍ୱ ଆର୍ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତିରାଜ ଆର୍ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାୟକ, ବିଧାୟକ ଜୟନାରାୟଣ ମିଶ୍ର ଆର୍ ଅଗସ୍ତି ବେହେରା ଭିଲ୍ ଅତିଥି ଭାବେ ଯୋଗ ଦେଇଥିଲେ। ଇତାର ଛଡ଼ା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସମଲେଇଗୁଡ଼ିନ ସମଲେଶ୍ୱରୀ ଯୁବକ ସଂଘ, ଝାଡ଼ୁଆପଡ଼ା ଆରଣ୍ୟକ ମଞ୍ଚନ ଓଡ଼ିଶା ସାଂସ୍କୃତିକ ସମାଜ ଆର୍ ନନ୍ପଡ଼ାନ ଚିତ୍ରୋତ୍ପଳା ଯୁବକ ସଂଘ ତରଫ ହୋଇଥିବା ନୂଆଖାଇ ଭେଟ୍ ସମାରୋହଟି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ବଙ୍ଗୋପସାଗରରୁ ହୋଇଥିବା ଲଘୁଚାପ ଗଭୀର ଅବପାତନ ପରିଣତ ହେବାର ସମ୍ଭାବନା ଥିବାରୁ ଏବେ କାଏଲ ଆର୍ ମଙ୍ଗଳବାର ଦିନ ବର୍ଷାର ଅତିକା ପ୍ରଭାବ ରହିବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ପଶ୍ଚିମ ଓଡ଼ିଶାର ସମ୍ଭଲପୁର, ବରଗଡ଼, ସୁବର୍ଣ୍ଣପୁର, ବୌଦ୍ଧ, ବଲାଙ୍ଗୀର, ନୂଆପଡ଼ା ଜିଲ୍ଲାର ସହିତ ରାଜ୍ୟର 16 ଜିଲ୍ଲାର ଗୋଟିଏ ଯୋଡ଼େ ଜାଗାନୁ ଏବେ କାଏଲ ସକାଳ ତକ୍ ବନିହାନ ବର୍ଷା ହୋଇପାରେ ବୋଲିକରି ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ କୁହାଯାଇଛି। ଆଜି ହେଉଛି ଆନ୍ତର୍ଜାତୀୟ ସାକ୍ଷରତା ଦିବସ। ସମାଜର ଫି ଲୁକେ ସାକ୍ଷର କରିବା ଋତୁରେ ଗୁରୁତ୍ୱ ଦେଇକରି 1967 ଏହି ଦିବସ ପାଳନ କରାଯାଉଛି। ସାକ୍ଷରତା ବାବଦେ ଲୋକକୁ ସଚେତନ କରାବାରକେ ଏହି ଦିବସର ପାଳନ କରାଯାଏସି। ଆନନ୍ଦ ଆର୍ ଉଷ୍ଣାକିଥି ପାଳିତ ହେଉଛି ନୂଆଖାଇ। ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା। ସମ୍ବଲପୁରରେ ସମଲେଇଗୁଡ଼ିନ ନବାନ୍ନ ଖାଇଲେ ମୁଖ୍ୟମନ୍ତ୍ରୀ ଆର୍ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଆଉ ରାଜ୍ୟ ସିଏମ୍ କିଷାନ ଯୋଜନାର ହେଲା ଶୁଭାରମ୍ଭ। ସହର ଇଲାକାର ଚାଷୀ ଭିଲ୍ ପାଇବେ ଲାଭ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ସବୁ ଶ୍ରୋତାମାନଙ୍କୁ ନୂଆଖାଇ ଜୁହାର।